त्रयोदशाध्याय सूत उवाच।
तीर्थ भ्रमे
ସୁତ ଏବେ ପାଣ୍ଡବ ପାଞ୍ଚ ଭାଇ ରିପୁ ସଂହାରି ରାଜ୍ୟ ପାଇ ଗୃହ କରଣେ ଚିତ୍ତ ଜଡ଼ି ବିଷ୍ଣୁର ମାୟା ମୋହେ ପଡ଼ି ଧରି ବଳେ ବିବସ୍ତ୍ର କଲେ ସଭା ତଳେ ଏ ଆଦି ସୁଖ ଜାଣେ ପ୍ରାଣ ଛାଡ଼ିଲେ ଗଙ୍ଗା ଜଳେ ବନ୍ଧୁ ସୁହୃଦ ପୁତ୍ର ନାସେ ମୋର ଜନନୀ ତତ୍ରାସେ ଦୁଃଖ ସାଗରେ ନିମଜିଲେ ମୋର ଦୁଷ୍କୃତ କର୍ମ ଫଳେ ସୁତ କହିଲା ବାଣୀ ନ ଦେଖି ଧୃତ ରାଷ୍ଟ୍ର ପାସେ ଅତି ପୀଡ଼ିତ ସ୍ନେହ ବସେ ବିରହ ଦୁଃଖରେ ବିକଳ ନୟନ ବହେ ଅଶ୍ରୁଜଳ ପୁଣି ସେ ମନେ ଧୈର୍ଯ୍ୟ ଧରି ହସ୍ତେ ପୋଛିଲା ନେତ୍ର ବାରି ଧୃତ ରାଷ୍ଟ୍ରର ଯେ ବିଯୋଗ କହି ଯୁଧିଷ୍ଠିର ଆଗ ସଞ୍ଜୟ ଉବାଚ ଶୁଣ ହେ ନୃପ ଚୂଡ଼ାମଣି ତୋହର ପ୍ରିୟ ରଜନନୀ ରଜନୀ କାଳେ ଗଲେ କାହିଁ ସର୍ବଥା ନ ଜାଣଇ ମୁହିଁ ମୋର ଜୀବନ ଦୁଃଖ ଭରେ ମଚେଲା ବୃଜିନ ସାଗରେ ହେମନ୍ତେ କହୁ ମନ ଖେଦ ଗଗନେ ଶୁଭେ ବୀଣାନାଦ ଶୁଣି ଚାହିଁଲେ ଅନ୍ତରୀକ୍ଷେ ନାରଦ ଦିଶିଲେ ପ୍ରତ୍ୟକ୍ଷେ ତୁମ୍ବୁରୁ ଅଛି ତାଙ୍କ ସଙ୍ଗେ ବୀଣା ବିନୋଦ ବାଦ୍ୟ ରଙ୍ଗେ ନାଦେ ଗୋବିନ୍ଦ ଗୁଣ ଗାଇ ପୁଲକ ରୋମ ପଂକ୍ତି ବହି ଆନନ୍ଦେ ଅସ୍ତ୍ର ଜଳପୁରେ ମିଳିଲେ ରାଜାର ଛାମୁରେ ଦେଖେ ସମ୍ଭ୍ରମେ ନୃପମଣି ଅନୁଜ ସଙ୍ଗେ ପାଦେ ନମି ମୁନିଙ୍କି ଆସନେ ବସାଇ ବେନୀ ଚରଣ କରେ ଧୋଇ ଚରଣ ପୂଜି ବିଧି ମୋତେ କହନ୍ତି ନାରଦ ଅଗ୍ରତେ ଯୁଧିଷ୍ଠିର ଉବାଚ ଭୋ ବ୍ରହ୍ମ ମୁନି ଶୁଣ ଭଲେ ମୋ ତାତ ମାତା କେଣେ ଗଲେ ମୋର କରମ ଦୁଃଖ ଶୁଣ ଭୋମୁନି ତୁମ୍ଭେ ଭଲେ ଜାଣ ଚକ୍ଷୁ ବିହୀନେ ଘୋର ବନେ ଜୀବନ ଧରେ ବେକେଶନେ ଗଭୀର ଜଳେ ନାଭ ଥୋଇ ନାବିକ ଜେସନେ ପଳାଇ ତେମନ୍ତେ କରିଗଲେ ମୋତେ ଅଧିକ କହିବେ ମୁଁ କେତେ ଏ ଶୋକ ସାଗର ଅପାର ପାରକ ତୁମ୍ଭେ କର୍ଣ୍ଣଧାର ରାଜାର ଶୋକ ବାଣୀ ଶୁଣି ମୁନି କହନ୍ତି ଯୋଗବାଣୀ ନାରଦ ଉବାଚ ଭୋ ନୃପ ଶୋକ ତୁ ନ କର ଈଶ୍ୱର ମାୟା ଏ ସଂସାର ପ୍ରାଣୀ ଭିଆଇ ମାୟା ଯୋଗେ ଖେଳ ଏ ସଂଯୋଗ ବିଯୋଗେ ଗୋରୁ ନାସିକା ଜେହ୍ନେ ବିନ୍ଧି ଆକର୍ଷେ ଚର୍ମ ରଜୁ ବାନ୍ଧି ସେ ପ୍ରାଣୀ ଜେହ୍ନେ ଭାର ବହେ ଅନ୍ତରେ ଦୁଃଖ ଖେଦ ସହେ କ୍ରୀଡ଼ା କନ୍ଦୁକ କ୍ରୀଡ଼ା ରଙ୍ଗେ ଭ୍ରମ ଏ ସଂଯୋଗେ ବିଯୋଗେ ଯେ ଦାନ ପଡ଼ଇ ଯେ ମନ୍ତେ କନ୍ଦୁକ ଚଳେ ସେହି ମତେ ସଂସାର ଈଶ୍ୱରର ଇଚ୍ଛା ଏ ଭବ ପଥ ଗୁରୁ ଦୀକ୍ଷା ତୁ ରାଜା ତୋତେ ହି ନ ଜାଣୁ ସଂସାର ସତ୍ୟ ପ୍ରାୟ ମଣୁ ସତ୍ୟ କି ମିଥ୍ୟା ବେନି ପଥେ ଶୋକ ନ କରିପାରୁ ଚିତ୍ତେ ଯଦି ତୁ ଜୀବ ସତ୍ୟ ମଣୁ ଦେହ ଅନିତ୍ୟ ପରିମାଣୁ ଅଥବା ବ୍ରହ୍ମ ଭାବ ବହୁ ସ୍ନେହ ଛାଡ଼ିଲେ ଶୋକ କହୁ ଏଣୁ ଅଜ୍ଞାନ ଜଡ଼ ମତେ ବ୍ୟାକୁଳ ଛାଡ଼ ହେ ନୃପତି ତୁ ଯେ ବିଚାରୁ ସ୍ନେହ ଭାବେ ମୋ ବିନେ କେମନ୍ତେ ବଞ୍ଚିବେ ଏ ଦେହ ପଞ୍ଚଭୂତେ ଜଡ଼ି ଅବିଦ୍ୟା କାଳ କର୍ମେ ପଡ଼ି ଆପଣା ଦୁଃଖେ ନିତ୍ୟ ଦୁଃଖୀ ଏକା ହିଁ ପର ପ୍ରାଣ ରଖି ଉରଗ ଗିଳିଛି ଯାହାକୁ ସେ କାହିଁ ରଖିବ ଆନକୁ ଦେଖ ପ୍ରତ୍ୟକ୍ଷ ନୃପବର ବିଷ୍ଣୁର ମାୟା ଖେଳ ଘର ସ୍ୱଭାବେ ନାହିଁ ଯାର ହସ୍ତ ହସ୍ତ ଥିଲାର ସେ ଆୟତ୍ତ ଦ୍ୱିପଦ ଚତୁଷ୍ପଦ ଯେତେ ନିପଦେ ତାହାଙ୍କ ଆୟତ୍ତେ ବଡ଼ଙ୍କ ଭକ୍ଷ୍ୟ ହନ୍ତି ସାନେ ସେନା ସଜାନ୍ତି ଅନ୍ୟ ଅନ୍ୟ ଏ ଜୀବ ଜୀବଙ୍କ ଆହାର କେବଳ ନିର୍ବଳ ବିଚାର ସେ ହରି ନିତ୍ୟ ବିଶ୍ୱ ରୂପେ ନର ଶରୀରେ ମୋହ କଳ୍ପେ ଏକ ହିଁ ଆତ୍ମା ନର ହରି ଭାବେ ଅଶେଷ ଦେହ ପୁରୀ ଅନ୍ତର ବାହାରେ ପ୍ରକାଶ ସେ ଭୋଗ୍ୟ ଭକ୍ତା ହୃଷିକେଶ ହେ ମାୟା ଦୁରନ୍ତ ତାହାର କେ କରିପାରିବ ଗୋଚର ଭାରାନିବାରେ ତନୁ ଧରି ଦୁର୍ଜନ ସମୂହ ସଂହାରି ନିଜ ଜନଙ୍କୁ ରକ୍ଷା କରେ ଏମନ୍ତେ ସଂସାରେ ବିହରେ ଦେବଙ୍କ କାର୍ଯ୍ୟ କରି ତୁ ସେ ଏବେ ବର୍ତ୍ତଇ ଅବଶେଷେ ଯାବତ ଥିବ ଚକ୍ରଧର ତାବତ ତୁମ୍ଭ ଅଧିକାର ଏବେ ହୋ ଶୁଣ ମହାରଥ ତୋ ତାତ ଜନ व्यवस्था।
नामो त्रयोदश अध्यायः।